ମୋ ନାଁ ବିମଳ ଚୌଧୁରୀ, ପଳାଶୁଣୀ ମୁଣ୍ଡାବସ୍ତି ୱାର୍ଡ଼ ନମ୍ବର 5 ରହୁଅଛି। ମୁଁ ଜଣେ ବୟସ୍କ ବ୍ୟକ୍ତି ଅଟେ। ମୋର ଘରକୁ ପାଣି କନେକ୍ସନ୍ ଅଛି, ହେଲେ ପାଣି ଜମା 20-30 ମିନିଟ୍ କିମ୍ବା 45 ମିନିଟ୍ ମଧ୍ୟରେ ଆସୁଥିଲା ଓ ତାହା ପ୍ରେସର୍ ମଧ୍ୟ ବହୁତ କମ୍ ଆସୁଥିଲା, ଯାହାଫଳରେ ମୋତେ ବହୁତ ଅସୁବିଧା ହେଉଥିଲା। ଅନେକ ସମୟରେ ଆକସ୍ମିକ ବର୍ଷା ଓ ପ୍ରଚୁର ଖରା ହୁଏ, ଯାହାଫଳରେ ସେହି ସମୟରେ ପାଣିରେ ପାଇବାର ଅସୁବିଧା ହୁଏ। ପାଣି ବିଭାଗକୁ ଦରଖାସ୍ତ ଲେଖା କଲା ପରେ ପାଣି ବର୍ତ୍ତମାନ ଠିକ୍ ସମୟରେ ଆସୁଅଛି। ଆମର ବସ୍ତିରେ ନଳକୂପ ଅଛି, ଆମେ ଏହାକୁ ବନ୍ୟା ବାତ୍ୟା ବେଳେ ବ୍ୟବହାର କରୁ। ବର୍ତ୍ତମାନ ଆମେ ନଳକୂପ ମରାମତି ନିମନ୍ତେ ଚେଷ୍ଟା ଜାରି ରଖିଛୁ, କାରଣ ଆମେ ଯଦି ଜଳର ଅନ୍ୟ ଉତ୍ସଗୁଡ଼ିକୁ ସଜାଡ଼ି ରଖିବା ତେବେ ଆମେ ବିପଦକୁ ମୁକାବିଲା କରିବା ପାଇଁ ସକ୍ଷମ ହେବା।